ଉତ୍କଣ ଖାତ ଓଳାଇଲା ହର ଦୂଷଣଙ୍କ ଆଗେ ଯାଇଣ କହିଲା ଭଗ୍ନୀବାଣୀ ଶୁଣି ଖର ଦୂଷଣ ତ୍ରିଶିର ଯେ ଯାୟୁଧ ଘେନି ହୋଇଲେ ବାହାର ଘୋର ରଡ଼ି କରି ରାମ ଛାମୁରେ ମିଳିଲେ ରଡ଼ି ଶୁଣି ରାମଚନ୍ଦ୍ର କ୍ରୋଧ ଭର ହେଲେ ଧନୁଷର ଧରିଣ ଯେ ହୋଇଲେ ବାହାର ବୋଲେ ସଦାଶିବ କନ୍ଧେ ଭିଡ଼ି ତୁଣ ସର ଅସୁରଙ୍କୁ ଦେଖି ସୀତା ତରସ୍ତ ହୋଇଲେ ପଥ ଗାଳି ରାମଙ୍କୁ ବଚନ କହିଲେ ନ ଯାଅ ପ୍ରାଣନାଥ କରିବା କୁରଣ ପ୍ରାଣ ଥିଲେ ଅଯୋଧ୍ୟାରେ ହୋଇବ ରାଜନ ମହରାଣ ତୁମ୍ଭଙ୍କୁ ନ ଛୁଅ ଧନୁସର ତୁମ୍ଭ ଅସ୍ତ୍ର ନାଶ କେହ୍ନେ ହୋଇବେ ଅସୁର ମୂର୍ଖପଣ କରି କାନ୍ତ ନ ଯାଅ ବଳାଇ ଅସୁରଙ୍କ ଭିତରେ ନ ପସ ଝସାଇ ତୁମ୍ଭେ କେହ୍ନେ ଜାଣିବ ଯେ ଧନୁ ଧରିବାର ଦେବତାଙ୍କୁ ନ ଡରନ୍ତି ପାପିଷ୍ଠ ଅସୁର ଆସ ଆସ ପ୍ରାଣନାଥ ପଶିବା ବନରେ ଏ ବନ ଛାଡ଼ିଣ ଯିବା ଅନ୍ୟ ବନ ସ୍ତରେ ତୁମ୍ଭଙ୍କୁ ମାରିଣ ଲକ୍ଷ୍ମଣଙ୍କୁ ସେ ମାରିବେ ସୁପଣ ଖା ପ୍ରାୟ ନାଶା କର୍ଣ୍ଣ କାଟିବେ ନିରେଖ ତରୁଣୀ ପ୍ରାୟ ହୋଇବ ମୁହିଁ ବୋଲେ ସଦାଶିବ ପ୍ରଭୁ ନ ଯାଅ ବଳାଇ ବୋଲନ୍ତି ତୁମ୍ଭେ ଶୁଣ ଶିବ ସୀତା ଧନୁର୍ଦ୍ଧର ପଣରେ ମୁଁ ଜଗତରେ ଜିତା ସ୍ୱୟଂ ନାରାୟଣ ତୁଲ୍ୟ ଶକ୍ତି ଅଛି ମୋର ତୁମ୍ଭେ ମୋର କଥା ଗନ ଜାଣ ରାମାବର ତୁମ୍ଭର ସର୍ବବୈଷ୍ଣବୀ ଶକ୍ତି ମନେ କର ଅସୁର ମାରିବା ପାଇଁ ଜନମ ଆମ୍ଭର ମାରିବି ଅସୁର ଉଶ୍ୱାସିବି ମହି ଭାର ଏଥିପାଇଁ ମର୍ତ୍ତ୍ୟ ପୁରେ ଜନମ ମୋହର ଏହି କ୍ଷଣି ସଂଗ୍ରାମରେ ଅସୁର ମାରିବି ତୁମ୍ଭର ପାଶରେ ଆସି ସତ୍ୱରେ ମିଳିବି ଇଚ୍ଛାର କଥାକୁ ମୋତେ ନ କହ ଭଙ୍ଗାଇ ପରାକ୍ରମ ଜାଣି ନାହୁଁ ମୋର ବୈ ଦେହି ଏତେ ବୋଲି ଲକ୍ଷ୍ମଣଙ୍କୁ ପ୍ରବୋଧି କହନ୍ତି ସୀତାଙ୍କୁ ଯେ ଘେନି ତୁମ୍ଭେ ଥାଅ ସୌମିତ୍ରୀ ଦତ୍ୟଙ୍କୁ ଦକ୍ଷିଣ ତ୍ରସ୍ତ ହୁଏ ବୈ ଦେହି କହେ ବୈଶ୍ୟ ସଦାଶିବ ରଖ ତୁ ଲୁଚାଇ ଲକ୍ଷ୍ମଣ ରହିଲେ ତହିଁ ସେ ଭର ହୋଇଣ ବିନ୍ଧିଲେ ଧାତି କାହାର ଘର ଦୂଷଣଙ୍କ ଅଙ୍ଗେ ବାଜିଲା ତ ଯାଇ ପ୍ରାଣ ଛାଡ଼ି ଭୂମିରେ ପଡ଼ିଲେ ଦୁଇ ଭାଇ ଅନେକ ସଇ ନମଲେ ଥୋକେ ପଳାଇଲେ କହେ ସଦାଶିବ ଦେଖି ତ୍ରିଶିର ଧାଇଁଲେ ଘର ଦୂଷଣଙ୍କ ନାଶା ଦେଖିଣ ତ୍ରିଶିର ଘରେ ଘେନି ଧା।